ନମସ୍କାର, ମୋ ନାଁ ସ୍ୱପ୍ନା ରେଡ୍ଡି। ମୁଁ 66 ନମ୍ବର ୱାର୍ଡରୁ କହୁଛି, ଶୁକବିହାରରୁ। ଆମର ସେଇ ଡ୍ରେନ୍, ଆମର ଡ୍ରେନ୍ରେ ବହୁତ ମଇଳା ଜାମ୍ ହେଇକିରି ଡ୍ରେନ୍ର, ମାନେ ଡ୍ରେନ୍ ପାଖରେ ଘରଟା ଯେହେତୁ, ବହୁତ ପ୍ରବଳ ମଶା ହେଉଛି ଏବଂ ଆମେ ରହିବି ପାରୁନୁ। ଦୁର୍ଗନ୍ଧ ବି ପ୍ରବଳ ଜୋର ହେଉଛି, ତ ଆମେ ଆପଣଙ୍କୁ ଅନୁରୋଧ କରୁଛୁ, ଆପଣଙ୍କ ଅନୁରୋଧ କ୍ରମେ ଆପଣ ଆସି ଆମର ଡ୍ରେନ୍ରେ ସ୍ଲାବ୍ ପକେଇଲେ ଆମେ ଉପକୃତ ହୁଅନ୍ତୁ।